ଜିହିଜିକଲ ଅଧ୍ୟାୟ ଚାଳିଶ ଆମ୍ଭମାନଙ୍କ ନିର୍ବାସନର ପଚିଶ ବର୍ଷରେ ବର୍ଷର ଆରମ୍ଭରେ ମାସର ଦଶମ ଦିନରେ ଅର୍ଥାତ୍ ନଗର ନିପାତିତ ହେଲା ଉତ୍ତାରେ ଚତୁର୍ଦ୍ଦଶ ବର୍ଷର ଉକ୍ତ ଦିବସରେ ସଦାପ୍ରଭୁଙ୍କର ହସ୍ତ ମୋ ଉପରେ ଅଧିଷ୍ଠିତ ଥିଲା ଓ ସେ ମୋତେ ସେ ସ୍ଥାନରେ ଉପସ୍ଥିତ କରାଇଲେ। ଈଶ୍ୱରୀୟ ଦର୍ଶନ ଯୋଗେ ସେ ମୋତେ ଇସ୍ରାଏଲ ଦେଶକୁ ଆଣି ଅତି ଉଚ୍ଚ ଏକ ପର୍ବତରେ ବସାଇଲେ। ତହିଁ ଉପରେ ଦକ୍ଷିଣ ଦିଗରେ ଗୋଟିଏ ନଗରତୁଲ୍ୟ ଆକୃତି ଥିଲା। ସେ ମୋତେ ସେ ସ୍ଥାନକୁ ନେଇଗଲେ, ଆଉ ଦେଖ, ସେଠାରେ ଏକ ପୁରୁଷ ଥିଲେ, ପିତ୍ତଳର ଆଭାତୁଲ୍ୟ ତାଙ୍କର ଆଭା, ତାଙ୍କ ହସ୍ତରେ ଛଣପଟର ଏକ ରଜୁ ଓ ପରିମାପକ ଏକ ନଳ ଥିଲା, ଓ ସେ ଦ୍ୱାରରେ ଠିଆ ହୋଇଥିଲେ। ଏଥିରେ ସେ ପୁରୁଷ ମୋତେ କହିଲେ, ହେ ମନୁଷ୍ୟ ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା ଯାହା ଦେଖାଇବା ସେସବୁ ତୁମ୍ଭେ ଆପଣା ଚକ୍ଷୁରେ ଦେଖ ଓ ଆପଣା କର୍ଣ୍ଣରେ ଶୁଣ ଓ ତହିଁରେ ମନୋନିବେଶ କର, କାରଣ ଆମ୍ଭେ ଯେପରି ସେସବୁ ତୁମ୍ଭକୁ ଦେଖାଉ, ଏ ଅଭିପ୍ରାୟରେ ତୁମ୍ଭେ ଏଠାକୁ ଆନିତ ହୋଇଅଛ। ତୁମ୍ଭେ ଯାହା ଯାହା ଦେଖିବ ତାହା ସବୁ ଇସ୍ରାଏଲ ବଂଶକୁ ଜ୍ଞାତ କରାଅ। ଆଉ ଦେଖ, ଗୃହର ବାହାରେ ଚତୁର୍ଦ୍ଦିଗରେ ଏକ ପ୍ରାଚୀର ଥିଲା ଓ ସେହି ପୁରୁଷଙ୍କ ହସ୍ତରେ ଏକ ପରିମାପକ ନଳ ଥିଲା, ତାହା ଛ ହାତ ଦୀର୍ଘ, ପ୍ରତ୍ୟେକ ହାତ ଏକ ହାତ ଚାରି ଆଙ୍ଗୁଳି ପରିମିତ। ତହିଁରେ ସେ ଗୃହର ସ୍ଥୂଳତା ଏକ ନଳ ଓ ଉଚ୍ଚତା ଏକ ନଳ ମାପିଲେ। ଏ ଉତ୍ତାରେ ସେ ପୂର୍ବାଭିମୁଖ ଦ୍ୱାରକୁ ଆସି ତହିଁର ପାବଛ ଦେଇ ଉପରକୁ ଉଠିଲେ, ଆଉ ଦ୍ୱାରର ସମ୍ମୁଖ ସ୍ଥାନର ପ୍ରସ୍ଥ ଏକ ନଳ ଓ ଅନ୍ୟ ସମ୍ମୁଖ ସ୍ଥାନର ପ୍ରସ୍ଥ ଏକ ନଳ ମାପିଲେ। ପୁଣି ପ୍ରତ୍ୟେକ କ୍ଷୁଦ୍ର କୋଠରୀ ଏକ ନଳ ଦୀର୍ଘ ଓ ଏକ ନଳ ପ୍ରସ୍ଥ ଥିଲା, ଆଉ ପ୍ରତ୍ୟେକ କ୍ଷୁଦ୍ର କୋଠରୀର ମଧ୍ୟରେ ପାଞ୍ଚ ପାଞ୍ଚ ହାତ ଛଡ଼ା ଥିଲା, ଓ ଗୃହାଭିମୁଖ ଦ୍ୱାରର ବରଣ୍ଡା ନିକଟସ୍ଥ ଦ୍ୱାରର ସମ୍ମୁଖ ସ୍ଥାନ ଏକ ନଳ ଥିଲା। ଗୃହାଭିମୁଖ ଦ୍ୱାରର ବାରଣ୍ଡା ମଧ୍ୟ ସେ ଏକ ନଳ ମାପିଲେ। ତହୁ ସେ ଦ୍ୱାରର ବରଣ୍ଡା ଆଠ ହାତ ମାପିଲେ, ଓ ତହିଁର ଉପସ୍ତମ୍ଭ ସକଳ ଦୁଇ ହାତ ଥିଲା। ପୁଣି ଦ୍ୱାରର ବରଣ୍ଡା ଗୃହ ଆଡ଼େ ଥିଲା, ଆଉ ପୂର୍ବାଭିମୁଖ ଦ୍ୱାରର କ୍ଷୁଦ୍ର କୋଠରୀ ଏ ପାଖରେ ତିନି ଓ ସେ ପାଖରେ ତିନି ଥିଲା। ସେ ତିନିର ମାପ ଏକ ସମାନ ଥିଲା, ଆଉ ଏ ପାଖ ଓ ସେ ପାଖ ସ୍ତମ୍ଭ ସବୁର ଏକ ସମାନ ମାପ ଥିଲା। ପୁଣି ସେ ଦ୍ୱାରର ପ୍ରବେଶ ସ୍ଥାନର ପ୍ରସ୍ଥ ଦଶ ହାତ ଓ ଦ୍ୱାରର ଦୀର୍ଘତା ତେର ହାତ ମାପିଲେ, ଆଉ କ୍ଷୁଦ୍ର କୋଠରୀ ସକଳର ସମ୍ମୁଖରେ ଏ ପାଖରେ ଏକ ହାତ, ସେ ପାଖରେ ଏକ ହାତ ପ୍ରାନ୍ତ ଥିଲା, ଓ ପ୍ରତ୍ୟେକ କ୍ଷୁଦ୍ର କୋଠରୀ ଏକ ପାଖରେ ଛ ହାତ ଓ ଅନ୍ୟ ପାଖରେ ଛ ହାତ ଥିଲା। ପୁଣି ସେ ଏକ କ୍ଷୁଦ୍ର କୋଠରୀର ଛାତଠାରୁ ଅନ୍ୟ କ୍ଷୁଦ୍ର କୋଠରୀର ଛାତ ପର୍ଯ୍ୟନ୍ତ ଦ୍ୱାରର ପ୍ରସ୍ଥ ପଚିଶ ହାତ ମାପିଲେ। ଦ୍ୱାର ସମ୍ମୁଖରେ ଦ୍ୱାର ଥିଲା, ଉପସ୍ତମ୍ଭ ସକଳ ମଧ୍ୟ ସେ ଷାଠିଏ ହାତ ମାପିଲେ। ପୁଣି ପ୍ରାଙ୍ଗଣ ଉପସ୍ତମ୍ଭ ପର୍ଯ୍ୟନ୍ତ ଗଲା, ଚାରିଆଡ଼େ ଦ୍ୱାର ଥିଲା। ପୁଣି ପ୍ରବେଶାର୍ଥକ ଦ୍ୱାରର ଅଗ୍ରଭାଗରୁ ଅନ୍ତରସ୍ଥ ବରଣ୍ଡାର ଅଗ୍ରଭାଗ ପର୍ଯ୍ୟନ୍ତ ପଚାଶ ହାତ ଥିଲା। ପୁଣି ଦ୍ୱାର ଭିତରେ ଚାରିଆଡ଼େ କ୍ଷୁଦ୍ର କୋଠରୀ ଓ ଉପସ୍ତମ୍ଭ ସକଳର ବନ୍ଦ ଜଳା କବାଟି ଥିଲା ଓ ମଣ୍ଡପ ସକଳରେ ମଧ୍ୟ ତଦ୍ରୁପ ଥିଲା। ଆଉ ଜଳା କବାଟି ସବୁ ଭିତରେ ଚାରିଆଡ଼େ ଥିଲା ଓ ପ୍ରତ୍ୟେକ ଉପସ୍ତମ୍ଭ ଉପରେ ଖର୍ଜୁର ବୃକ୍ଷର ଆକୃତି ଥିଲା। ତହୁଁ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣିଲେ। ଆଉ ଦେଖ, ପ୍ରାଙ୍ଗଣର ଚାରିଆଡ଼େ କେତେକ କୋଠରୀ ଓ ନିର୍ମିତ ଚଟାଣ ଥିଲା। ସେହି ଚଟାଣ ଉପରେ ତିରିଶ କୋଠରୀ ଥିଲା। ପୁଣି ସେହି ଚଟାଣ ଦ୍ୱାର ସକଳର ପାର୍ଶ୍ୱରେ ଦ୍ୱାରର ଦୀର୍ଘତାନୁସାରେ ଥିଲା। ଏହା ନିମ୍ନତର ଚଟାଣ। ତେବେ ସେ ନିମ୍ନତର ଦ୍ୱାରର ଅଗ୍ରଭାଗଠାରୁ ଭିତର ପ୍ରାଙ୍ଗଣର ଅଗ୍ରଭାଗ ପର୍ଯ୍ୟନ୍ତ ବାହାର ପ୍ରସ୍ଥ ମାପିଲେ ପୂର୍ବ ଓ ଉତ୍ତର ଉଭୟ ଦିଗରେ ଏକଶ ହାତ। ପୁଣି ସେ ବାହାର ପ୍ରାଙ୍ଗଣର ଉତ୍ତରାଭିମୁଖ ଦ୍ୱାରର ଦୀର୍ଘତା ଓ ପ୍ରସ୍ଥ ମାପିଲେ। ଆଉ ତହିଁର ଏକ ପାର୍ଶ୍ୱରେ ତିନି, ଅନ୍ୟ ପାର୍ଶ୍ୱରେ ତିନି କ୍ଷୁଦ୍ର କୋଠରୀ ଓ ତହିଁର ଉପସ୍ତମ୍ଭ ଓ ମଣ୍ଡପ ସକଳର ପରିମାଣ ପ୍ରଥମ ଦ୍ୱାରର ପରିମାଣ ତୁଲ୍ୟ, ଅର୍ଥାତ୍ ତହିଁର ଦୀର୍ଘତା ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା। ପୁଣି ତହିଁର ଜଳା କବାଟି ଓ ମଣ୍ଡପ ଓ ଖର୍ଜୁର ବୃକ୍ଷର ଆକୃତି ସକଳ ପୂର୍ବାଭିମୁଖ ଦ୍ୱାରର ପରିମାଣାନୁସାରେ ଥିଲା। ଲୋକମାନେ ସାତ ପାବଛ ଦେଇ ତହିଁ ଉପରକୁ ଗଲେ ଓ ତହିଁର ମଣ୍ଡପ ତହିଁ ସମ୍ମୁଖରେ ଥିଲା। ଆଉ ଉତ୍ତର ଓ ପୂର୍ବ ଦୁଇଆଡ଼େ ଅନ୍ୟ ଦ୍ୱାରର ସମ୍ମୁଖରେ ଭିତର ପ୍ରାଙ୍ଗଣକୁ ଗୋଟିଏ ଦ୍ୱାର ଥିଲା। ପୁଣି ସେ ଏକ ଦ୍ୱାରଠାରୁ ଅନ୍ୟ ଦ୍ୱାର ପର୍ଯ୍ୟନ୍ତ ଏକଶହ ହାତ ମାପିଲେ। ଅନନ୍ତର ସେ ମୋତେ ଦକ୍ଷିଣ ଦିଗକୁ ନେଇଗଲେ। ଆଉ ଦେଖ, ଦକ୍ଷିଣ ଆଡ଼େ ଏକ ଦ୍ୱାର ଥିଲା। ଆଉ ସେ ଉପରୋକ୍ତ ପରିମାଣାନୁସାରେ ତହିଁର ଉପସ୍ତମ୍ଭ ଓ ମଣ୍ଡପ ସକଳ ପରିମାଣ କଲେ। ପୁଣି ତହିଁରେ ଓ ତହିଁର ମଣ୍ଡପ ସକଳର ଚାରିଆଡ଼େ ପୂର୍ବୋକ୍ତ ଜଳାକବାଟି ପରି ଜଳାକବାଟି ଥିଲା। ଦୀର୍ଘତା ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା। ତହିଁ ଉପରକୁ ଯିବା ପାଇଁ ସାତଟି ପାବଚ ଥିଲା ଓ ତହିଁର ମଣ୍ଡପ ତହିଁ ସମ୍ମୁଖରେ ଥିଲା। ପୁଣି ତହିଁର ଉପସ୍ତମ୍ଭ ସକଳର ଏ ପାଖରେ ସେ ପାଖରେ ଏକ ଏକ ଖର୍ଜୁର ବୃକ୍ଷର ଆକୃତି ଥିଲା। ଆଉ ଦକ୍ଷିଣ ଆଡ଼େ ଭିତର ପ୍ରାଙ୍ଗଣକୁ ଏକ ଦ୍ୱାର ଥିଲା। ତହୁଁ ସେ ଦକ୍ଷିଣ ଆଡ଼ର ଏକ ଦ୍ୱାରଠାରୁ ଅନ୍ୟ ଦ୍ୱାର ପର୍ଯ୍ୟନ୍ତ ଏକଶତ ହାତ ମାପିଲେ। ଏ ଉତ୍ତାରେ ସେ ମୋତେ ଦକ୍ଷିଣ ଦ୍ୱାର ଦେଇ ଭିତର ପ୍ରାଙ୍ଗଣକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣାନୁସାରେ ଦକ୍ଷିଣ ଦ୍ୱାର ମାପିଲେ। ଆଉ ତହିଁର କ୍ଷୁଦ୍ର କୋଠରୀ ଓ ଉପସ୍ତମ୍ଭ ଓ ମଣ୍ଡପ ସକଳ ସେହି ପରିମାଣାନୁସାରେ ମାପିଲେ। ଆଉ ତହିଁରେ ଓ ତହିଁର ମଣ୍ଡପରେ ଚାରିଆଡ଼େ ଜଳା କବାଟି ଥିଲା, ତାହା ପଚାଶ ହାତ ଦୀର୍ଘ ଓ ପଚିଶ ହାତ ପ୍ରସ୍ଥ ଥିଲା। ପୁଣି ତହିଁର ଚାରିଆଡ଼େ ପଚିଶ ହାତ ଦୀର୍ଘ ଓ ପାଞ୍ଚ ହାତ ପ୍ରସ୍ଥ ମଣ୍ଡପ ଥିଲା। ଆଉ ତହିଁର ମଣ୍ଡପ ସକଳ ବାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା ଓ ତହିଁର ଉପସ୍ତମ୍ଭ ସକଳର ଉପରେ ଖର୍ଜୁର ବୃକ୍ଷର ଆକୃତି ଥିଲା। ଆଉ ତହିଁ ଉପରକୁ ଯିବା ପାଇଁ ଆଠଟି ପାବଚ ଥିଲା। ଅନନ୍ତର ସେ ମୋତେ ପୂର୍ବ ଦିଗର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣ ଅନୁସାରେ ଦ୍ୱାର ମାପିଲେ। ଆଉ ତହିଁର କ୍ଷୁଦ୍ର କୋଠରୀ ଉପସ୍ତମ୍ଭ ଓ ମଣ୍ଡପ ସକଳ ସେହି ପରିମାଣାନୁସାରେ ମାପିଲେ। ପୁଣି ତହିଁରେ ଓ ତହିଁର ମଣ୍ଡପ ସକଳର ଚାରିଆଡ଼େ ଜଳା କବାଟି ଥିଲା, ତାହା ଦୀର୍ଘରେ ପଚାଶ ହାତ ଓ ପ୍ରସ୍ଥରେ ପଚିଶ ହାତ। ଆଉ ତହିଁର ମଣ୍ଡପ ସକଳ ବାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା ଓ ତହିଁର ଉପସ୍ତମ୍ଭ ସକଳର ଏ ପାଖେ ସେ ପାଖେ ଖର୍ଜୁର ବୃକ୍ଷର ଆକୃତି ଥିଲା। ପୁଣି ତହିଁ ଉପରକୁ ଯିବା ପାଇଁ ଆଠ ଗୋଟି ପାବଚ ଥିଲା। ତହୁ ସେ ମୋତେ ଉତ୍ତର ଦ୍ୱାରକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣାନୁସାରେ ତାହା ମାପିଲେ। ତହିଁର କ୍ଷୁଦ୍ର କୋଠରୀ, ଉପସ୍ତମ୍ଭ ଓ ମଣ୍ଡପ ସକଳ ମାପିଲେ, ଆଉ ତହିଁରେ ଚାରିଆଡ଼େ ଜଳା କବାଟି ଥିଲା, ତାହା ଦୀର୍ଘରେ ପଚାଶ ହାତ ଓ ପ୍ରସ୍ଥରେ ପଚିଶ ହାତ। ପୁଣି ତହିଁର ଉପସ୍ତମ୍ଭ ସକଳ ତାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା, ଆଉ ସେହି ଉପସ୍ତମ୍ଭ ସକଳର ଉପରେ ଏ ପାଖେ ସେ ପାଖେ ଖର୍ଜୁର ବୃକ୍ଷର ଆକୃତି ଥିଲା। ପୁଣି ତହିଁ ଉପରକୁ ଯିବା ପାଇଁ ଆଠ ଗୋଟି ପାବଚ ଥିଲା। ପୁଣି ଦ୍ୱାରମାନର ନିକଟରେ ଉପସ୍ତମ୍ଭ ସକଳର ପାଖରେ ଦ୍ୱାର ବିଶିଷ୍ଟ ଏକ କୋଠରୀ ଥିଲା। ସେଠାରେ ସେମାନେ ହୋମବଳି ଧୌତ କଲେ, ଆଉ ତହିଁ ଉପରେ ହୋମାର୍ଥକ, ପାପାର୍ଥକ ଓ ଦୋଷାର୍ଥକ ବଳି ବଦ୍ଧ କରିବା ପାଇଁ ଦ୍ୱାର ବରଣ୍ଡାର ଏ ପାଖରେ ଦୁଇ ମେଜ ଓ ସେ ପାଖରେ ଦୁଇ ମେଜ ଥିଲା। ପୁଣି ଦ୍ୱାରର ପାର୍ଶ୍ୱରେ ବାହାରେ ଓ ଉତ୍ତର ଦ୍ୱାର ଉପରକୁ ଯିବାର ପ୍ରବେଶ ସ୍ଥାନ ନିକଟରେ ଏ ପାଖରେ ଦୁଇ ମେଜ ଥିଲା ଓ ଦ୍ୱାର ବରଣ୍ଡାର ସେ ପାଖରେ ଦୁଇ ମେଜ ଥିଲା। ଦ୍ୱାର ପାର୍ଶ୍ୱର ଏ ପାଖରେ ଚାରି ମେଜ, ସେ ପାଖରେ ଚାରି ମେଜ ଥିଲା। ଏହି ରୂପେ ଆଠ ମେଜ ଥିଲା। ତହିଁ ଉପରେ ବଳି ବଦ୍ଧ କରାଗଲା, ଆଉ ହୋମବଳି ନିମନ୍ତେ କଟା ପ୍ରସ୍ତରର ଚାରି ମେଜ ଥିଲା। ତହିଁର ଦୀର୍ଘତା ଦେଢ଼ ହାତ ଓ ପ୍ରସ୍ଥ ଦେଢ଼ ହାତ ଓ ଉଚ୍ଚ ଏକ ହାତ। ତହିଁ ଉପରେ ହୋମ ଓ ପ୍ରାୟଶ୍ଚିତାର୍ଥକ ବଳି ବଦ୍ଧ କରିବାର ଅସ୍ତ୍ର ରଖାଗଲା। ପୁଣି ଚାରି ଅଙ୍ଗୁଳି ଦୀର୍ଘ ଆଙ୍କୁଡ଼ିମାନ ଭିତର ଚାରିଆଡ଼େ ଲଗା ହୋଇଥିଲା, ଆଉ ମେଜମାନର ଉପରେ ଉପହାରାର୍ଥକ ମାଂସ ରଖାଗଲା। ଆଉ ଭିତର ଦ୍ୱାରର ବାହାରେ ଭିତର ପ୍ରାଙ୍ଗଣରେ ଗାୟକମାନଙ୍କ ପାଇଁ କୋଠରୀ ଥିଲା। ସେସବୁ ଉତ୍ତର ଦ୍ୱାରର ପାର୍ଶ୍ୱସ୍ଥିତ ଓ ସେସବୁର ମୁଖ ଦକ୍ଷିଣ ଆଡ଼େ ଥିଲା। ପୂର୍ବ ଦ୍ୱାରର ପାର୍ଶ୍ୱସ୍ଥିତ ଗୋଟିଏ କୋଠରୀର ମୁଖ ଉତ୍ତର ଆଡ଼େ ଥିଲା। ପୁଣି ସେ ମୋତେ କହିଲେ, ଏହି ଦକ୍ଷିଣାଭିମୁଖ କୋଠରୀ ଗୃହର ରକ୍ଷଣୀୟ ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି, ଆଉ ଯେଉଁ କୋଠରୀର ମୁଖ ଉତ୍ତର ଆଡ଼େ ଅଛି ତାହା ଯଜ୍ଞବେଦୀର ରକ୍ଷଣୀୟ ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି। ଏମାନେ ସାଦକର ସନ୍ତାନ, ଲେବିର ସନ୍ତାନଗଣ ମଧ୍ୟରୁ ଏମାନେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ତାହାଙ୍କ ନିକଟରୁ ଆସନ୍ତି। ଏ ଉତ୍ତାରେ ସେ ପ୍ରାଙ୍ଗଣ ମାପିଲେ, ତାହା ଏକଶହ ହାତ ଦୀର୍ଘ, ଏକଶହ ହାତ ପ୍ରସ୍ଥ, ଚାରିଆଡ଼େ ଏକ ସମାନ ଥିଲା ଓ ଗୃହ ସମ୍ମୁଖରେ ଯଜ୍ଞବେଦୀ ଥିଲା। ତେବେ ସେ ମୋତେ ଗୃହର ବାରଣ୍ଡାକୁ ଆଣି ବରଣ୍ଡାରେ ସ୍ଥିତ ପ୍ରତ୍ୟେକ ଉପସ୍ତମ୍ଭ ମାପିଲେ। ସେ ପ୍ରତ୍ୟେକ ଏପାଖେ ପାଞ୍ଚ ହାତ, ସେପାଖେ ପାଞ୍ଚ ହାତ, ପୁଣି ଦ୍ୱାରର ପ୍ରସ୍ଥ ଏପାଖେ ତିନି ହାତ, ସେପାଖେ ତିନି ହାତ ଥିଲା। ବରଣ୍ଡାର ଦୀର୍ଘ କୋଡ଼ିଏ ହାତ ଓ ତହିଁର ପ୍ରସ୍ଥ ଏଗାର ହାତ ଓ ପାବଛ ଦେଇ ଲୋକମାନେ ଉପରକୁ ଗଲେ, ଆଉ ଉପସ୍ତମ୍ଭମାନଙ୍କ ନିକଟରେ ଏ ପାଖେ ଏକ ଓ ସେ ପାଖେ ଏକ ସ୍ତମ୍ଭ ଥିଲା।